ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଶିକ୍ଷକ ନିଯୁକ୍ତି ଦାବିର ଅନୁଶୀଳନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି, ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀ। ଗୃହରେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ବିଲ୍ 2025 ଉପରେ ଜାରି ରହିଛି ଆଲୋଚନା। ମୋବାଇଲ୍ ନିର୍ମାତାଙ୍କ ପାଇଁ ସଞ୍ଚାର ସାଥୀ ଆପ୍ର ପୂର୍ବରୁ ଇନ୍ଷ୍ଟଲେସନ୍ ବାଧ୍ୟତାମୂଳକ ନୁହେଁ, ସ୍ପଷ୍ଟ କଲେ ସରକାର। ଏବଂ ରାଜ୍ୟରେ ଆସନ୍ତା ଫେବୃୟାରୀ 8 ତାରିଖରୁ ଆରମ୍ଭ ହେବ ଯୁକ୍ତ 2 ପରୀକ୍ଷା। ରାଜ୍ୟରେ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀଙ୍କ ପଦବୀ ପୂରଣ ପାଇଁ ହୋଇଆସୁଥିବା ଦାବିର ଅନୁଶୀଳନ ନିମନ୍ତେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାରେ ଆଜି ଶ୍ରୀ ମାଝୀ କହିଛନ୍ତି, ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା 6 ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନରେ ଆଜି ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ବିଲ୍ 2025 ଉପରେ ଆଲୋଚନା ଜାରି ରହିଛି। ବିଲ୍ ଉପରେ ବିରୋଧୀ ଦଳ ପକ୍ଷରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା, ସାରଦା ଜେନା ଓ ଧ୍ରୁବଚରଣ ସାହୁ ପ୍ରମୁଖ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଶାସକ ଦଳ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଲ୍ ସମ୍ପର୍କରେ ଗୃହରେ ଉତ୍ତର ରଖୁଛନ୍ତି। ସଞ୍ଚାର ସାଥୀ ଆପ୍ର ବର୍ଦ୍ଧିତ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋବାଇଲ୍ ନିର୍ମାତାଙ୍କ ପାଇଁ ଏହି ଆପ୍ର ପ୍ରି ଇନ୍ଷ୍ଟଲେସନ୍ ବାଧ୍ୟତାମୂଳକ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍ୱଷ୍ଟ କରିଛନ୍ତି, ନାଗରିକମାନେ ଯେତେବେଳେ ଚାହିଁବେ ଏହି ଆପ୍କୁ ମୋବାଇଲ୍ରୁ ଅନ୍ଇନ୍ଷ୍ଟଲ୍ କରିପାରିବେ। କେନ୍ଦ୍ର ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଏପର୍ଯ୍ୟନ୍ତ 1,40,00,000 ବ୍ୟବହାରକାରୀ ଏହି ଆପ୍କୁ ଡାଉନ୍ଲୋଡ୍ କରିଛନ୍ତି। ପ୍ରତିଦିନ 2,000 ଠକେଇ ଘଟଣା ଘଟୁଥିବାରୁ ଏହି ମୋବାଇଲ୍ ଆପ୍ଲିକେସନ୍ରେ ରିପୋର୍ଟ କରାଯାଇଛି। ଗୋଟିଏ ଦିନରେ 6,00,000 ନାଗରିକ ଏହି ଆପ୍କୁ ଡାଉନ୍ଲୋଡ୍ କରିବା ପାଇଁ ପଞ୍ଜିକରଣ କରିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପ୍ଟି ସୁରକ୍ଷିତ ଏବଂ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ତଥା ପ୍ରତିଷ୍ଠାନମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ଦିବ୍ୟାଙ୍ଗଙ୍କୁ ସମାନ ଭାବରେ ସମ୍ମାନ ପ୍ରଦର୍ଶନ କଲେ ସମାଜକୁ ପ୍ରକୃତ ଅର୍ଥରେ ବିକଶିତ କୁହାଯାଇପାରିବ। ସମାଜରେ ଦିବ୍ୟାଙ୍ଗଙ୍କୁ ଉଚିତ ମର୍ଯ୍ୟାଦା ପ୍ରଦାନ ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଅବସରରେ ଓଡ଼ିଶାର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ବ୍ରତତୀ ହରିଚନ୍ଦନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନାରେ ମାଲକାନଗିରି ଜିଲ୍ଲାରେ କଟକ ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ଏଥିପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 500ରୁ ଅଧିକ ରୋଗୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ, ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାଲିମେଳା ବ୍ଲକର MV39 ମେଗା ପାଇପ୍ ଜଳଯୋଗାଣ କାର୍ଯ୍ୟ ତଦାରଖ କରିବା ସହିତ ଆସନ୍ତା 1 ମାସ ମଧ୍ୟରେ ବଳକା କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ବାର୍ଷିକ ପରୀକ୍ଷା ଆସନ୍ତା ଫେବୃୟାରୀ ମାସ 18 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ 4,07,037 ଜଣ ପରୀକ୍ଷାର୍ଥୀ 1,350 କେନ୍ଦ୍ରରେ ପରୀକ୍ଷା ଦେବେ। ଚଳିତ ମାସ 15 ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପ୍ରବେଶପତ୍ର ପ୍ରଦାନ କରାଯିବ। ବୋର୍ଡ ପରୀକ୍ଷାରେ ପ୍ରଥମ ଥର ପାଇଁ ୱେବ୍କାଷ୍ଟିଂ, ସିସିଟିଭି ଓ ଲାଇଭ୍ ଷ୍ଟ୍ରିମିଂ ସହ ଏଆଇ କ୍ୟାମେରା ନଜରରେ 210 କେନ୍ଦ୍ର ରହିବ ବୋଲି ପରିଷଦର ଅଧ୍ୟକ୍ଷ ମୃଣାଳକାନ୍ତି ଦାସ କହିଛନ୍ତି।
4,737 ପିଲା ଆମର ଫର୍ମ ଫିଲ୍ଅପ୍ କରିଛନ୍ତି, ପାଖାପାଖି 210 ହବ୍, ସେଥିରେ ଆମେ ଏଆଇ ଆସିଷ୍ଟେଡ୍ କ୍ୟାମେରା ରଖିଛୁ ଏବଂ ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାରେ ମଧ୍ୟ, ଯୋଉଟା ଆମର January 2-15 ଭିତରେ ଅନୁଷ୍ଠିତ ହେବାକୁ ଯାଉଛି, ସେଥିରେ ମଧ୍ୟ ଆମେ ୱେବକାଷ୍ଟ ଆଉ ଲାଇଭ୍ ଷ୍ଟ୍ରିମିଂର ବ୍ୟବସ୍ଥା ରହିଛି।
ପରୀକ୍ଷା ସକାଳ 10:00 ଆରମ୍ଭ ହୋଇ ଅପରାହ୍ନ 2 ପର୍ଯ୍ୟନ୍ତ ଚାଲିବ। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିୟନ୍ତ୍ରଣ ବଜାର କମିଟି ପରିସରରେ ଖରିଫ ଧାନ କ୍ରୟ ନେଇ ମଣ୍ଡି ଆରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଚାଷୀମାନଙ୍କୁ ଟୋକନ ଜରିଆରେ ଧାନ ବିକ୍ରି କରିବାକୁ ଆହ୍ୱାନ ଦେଇଛନ୍ତି। ଦେବଗଡ଼ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ରିଆମାଳ ବ୍ଲକ ସିଆରିମାଳିଆ ଗ୍ରାମ ଖେଳପଡ଼ିଆଠାରେ ଭୂ ସମ୍ପଦ ତଥ୍ୟାବଳୀ ଯାତ୍ରାର ଶୁଭାରମ୍ଭ ହୋଇଛି। ଜିଲ୍ଲାର ବାରକୋଟ ଓ ରିଆମାଳ ବ୍ଲକର 8 ଗ୍ରାମ ପଞ୍ଚାୟତରେ ଭୂ ସମ୍ପଦ ତଥ୍ୟାବଳୀ ରଥ ଆସନ୍ତା 12 ପର୍ଯ୍ୟନ୍ତ ପରିକ୍ରମା କରିବ। ଏହି କାର୍ଡ ବ୍ୟବହାର କରି ଚାଷୀମାନେ ଜମିର ଉପାଦେୟତା, ଉପଯୁକ୍ତ ଫସଲ, ମାଟି ସମସ୍ୟାର ଉପଚାର ସମ୍ପର୍କରେ ଜାଣିପାରିବେ। ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଏକଦିବସୀୟ ଜୁନିୟର ରେଡ୍କ୍ରସ କାଉନ୍ସିଲର ତାଲିମ ଶିବିର ଉଦ୍ଘାଟିତ ହୋଇଛି। ଜିଲ୍ଲାର ଧନକୌଡ଼ା, ରେଙ୍ଗାଳୀ, ବାମରା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର 70 କାଉନ୍ସିଲର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟସେବା ଓ ବିଶ୍ୱ ବନ୍ଧୁତାର ବାର୍ତ୍ତା ବହନ କରୁଥିବା ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ସ୍ତରରେ ପ୍ରଶିକ୍ଷିତ ଜ୍ଞାନକୁ ପ୍ରୟୋଗ କରିବା ପାଇଁ ଉତ୍ସାହିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମହିଳା ସଶକ୍ତିକରଣ ଉପରେ ଏକ ଜାତୀୟ ସମ୍ପାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଦକ୍ଷିଣ ଓଡ଼ିଶା ଇକୋନମିକ୍ ଆସୋସିଏସନର ସଭାପତି ତଥା ବନାରସ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିରନ୍ତର ବିକାଶ ଲକ୍ଷ୍ୟ 2030କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ପ୍ରକୃତି ଓ ପ୍ରାକୃତିକ ପରିବେଶର ସ୍ଥାୟୀ ସୁରକ୍ଷା, ଅନୁକୂଳ ବାତାବରଣ ସୃଷ୍ଟି ଦିଗରେ ସମସ୍ତଙ୍କୁ ଆଗେଇ ଯିବା ପାଇଁ ପରାମର୍ଶ ଦେଇଥିଲେ। ସୂଚନାଥାଉ କି 2015 ମିଳିତ ଜାତିସଂଘର ନ୍ୟୁୟର୍କ ଅଧିବେଶନରେ ନିରନ୍ତର ବିକାଶ ନେଇ ଲକ୍ଷ୍ୟ ସ୍ଥିର କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବଡ଼ବୁରୁଡ଼ା ପଞ୍ଚାୟତ ପାଟୁଳି ସାହି ଆଖଣ୍ଡଳମଣି ମନ୍ଦିରଠାରେ ଭୂ ସମ୍ପଦ ସଚେତନତା ପଦଯାତ୍ରା ଉଦ୍ଘାଟିତ ହୋଇଛି। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାଳିଚରଣ ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜଳ ବିଭାଜିକା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏକ ସଚେତନତା ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ମାର୍ଗଶୀର ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ 5 ରାତି 10 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ଗଣିଆ ପିଏମ୍ ଶ୍ରୀ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଂସଦ କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ଲକ୍ ଶିକ୍ଷାଧିକାରୀ ରବୀନ୍ଦ୍ରନାଥ ରାଉତରାୟ ଯୋଗଦେଇ ପାଠପଢ଼ା ସହ କ୍ରୀଡ଼ା ଓ ସଂସ୍କୃତିକୁ ଅଗ୍ରାଧିକାର ଦେବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜ ବାର୍ତ୍ତାରେ କହିଛନ୍ତି, ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ସେମାନଙ୍କର ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶର ଆବଶ୍ୟକତା ରହିଛି। ଚଳିତ ବର୍ଷ ସାମାଜିକ ପ୍ରଗତିକୁ ଆଗେଇ ନେବା ପାଇଁ ଏକ ଭିନ୍ନକ୍ଷମ ଅନ୍ତର୍ଭୁକ୍ତ ସମାଜକୁ ପ୍ରୋହାହିତ କରିବାର ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ଓ ଧାମନଗରଠାରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଦିଲୀପ ରାଉତରାୟ ଏକ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଷ୍ଟାଡିୟମ୍ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ 30 ଭିନ୍ନକ୍ଷମଙ୍କୁ ମଧୁବାବୁ ଭତ୍ତା ଓ 20 ଭିନ୍ନକ୍ଷମ ଦମ୍ପତିକୁ ବିବାହ ପ୍ରୋହାହନ ରାଶି ପ୍ରଦାନ କରାଯାଇଥିଲା। କେନ୍ଦ୍ରାପଡ଼ା, ରାୟଗଡ଼ା, ବୌଦ୍ଧ, ଦେବଗଡ଼ ଜିଲ୍ଲାରେ ମଧ୍ୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଶିକ୍ଷକ ନିଯୁକ୍ତି ଦାବିର ଅନୁଶୀଳନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି, ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀ। ଗୃହରେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ବିଲ୍ 2025 ଉପରେ ଜାରି ରହିଛି ଆଲୋଚନା। ମୋବାଇଲ୍ ନିର୍ମାତାଙ୍କ ପାଇଁ ସଂସାର ସାଥୀ ଆପ୍ର ପୂର୍ବରୁ ଇନ୍ଷ୍ଟଲେସନ୍ ବାଧ୍ୟତାମୂଳକ ନୁହେଁ ସ୍ୱଷ୍ଟ କଲେ ସରକାର। ଏବଂ ରାଜ୍ୟରେ ଆସନ୍ତା ଫେବୃୟାରୀ 18 ଆରମ୍ଭ ହେବ ଯୁକ୍ତ 2 ପରୀକ୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।